ଆଦିପୁସ୍ତକ 50 ପର୍ବ। ସେତେବେଳେ ଯୋସେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ। ପୁଣି ଯୋସେଫ ଆପଣା ପିତାଙ୍କର ଶବ ପୁତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ। ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୁତିଘ୍ନ ଦ୍ରବ୍ୟାକ୍ତ କଲେ। ତାହା ପାଇଁ 40 ଦିନ ଲାଗିଲା, ଯେହେତୁ ପୁତିଘ୍ନ ଦ୍ରବ୍ୟାକ୍ତ କରିବାକୁ 40 ଦିନ ଲାଗେ। ପୁଣି ମିଶ୍ରୀୟ ଲୋକମାନେ ତାଙ୍କ ନିମନ୍ତେ 70 ଦିନ ଯାଏ ଶୋକ କଲେ। ସେହି ଶୋକ ଦିନ ଗତ ହୁଅନ୍ତେ ଯୋସେଫ ଫାରୋଙ୍କର ପରିଜନଙ୍କୁ କହିଲେ, ଯେବେ ମୁଁ ତୁମ୍ଭମାନଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ବିନୟ କରୁଅଛି, ଫାରୋଙ୍କ କର୍ଣ୍ଣଗୋଚରରେ ଏହି କଥା କୁହ, ମୋ ପିତା ମୋତେ ଶପଥ କରାଇ କହିଅଛନ୍ତି, ଦେଖ ଆମ୍ଭେ ମଲେ କିଣାନ ଦେଶରେ ଆପଣା ନିମନ୍ତେ ଯେଉଁ କବର ଖନନ କରିଅଛୁ, ତହିଁରେ ଆମ୍ଭକୁ କବର ଦେବ। ଏଣୁ ଏବେ ମୋତେ ଯିବାକୁ ଦିଅନ୍ତୁ, ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି। ତହିଁରେ ଫାରୋ କହିଲେ, ଯାଅ, ତୁମ୍ଭ ପିତା ତୁମ୍ଭକୁ ଯେଉଁ ଶପଥ କରାଇଅଛନ୍ତି, ତୁମ୍ଭେ ତଦନୁସାରେ ତାଙ୍କୁ କବର ଦିଅ। ତହୁଁ ଯୋସେଫ ଆପଣା ପିତାଙ୍କୁ କବର ଦେବାକୁ ଯାତ୍ରା କଲେ। ତହିଁରେ ଫାରୋଙ୍କର ଦାସମାନେ ଓ ତାଙ୍କ ଗୃହର ପ୍ରଧାନ ଲୋକମାନେ ଓ ମିଶର ଦେଶର ପ୍ରଧାନ ଲୋକମାନେ, ପୁଣି ଯୋସେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃ ପରିବାର ତାଙ୍କ ସଙ୍ଗେ ଗମନ କଲେ। ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପୋଲ ଓ ଗୋପୋଲ ଛାଡ଼ିଗଲେ। ତାଙ୍କ ସଙ୍ଗରେ ରଥ ଓ ଅଶ୍ୱାରୋହୀଗଣ ଗମନ କଲେ। ତହିଁରେ ଅତିଶୟ ସମାରୋହ ହେଲା। ଅନନ୍ତର ସେମାନେ ଜର୍ଦ୍ଦନ ପାରସ୍ଥ ଆଟବର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହାବିଳାପ କରି ରୋଦନ କଲେ। ଯୋସେଫ ସେଠାରେ ଆପଣା ପିତାଙ୍କ ଲାଗି 7 ଦିନ ପର୍ଯ୍ୟନ୍ତ ଶୋକ କଲେ। ପୁଣି ସେହି ଦେଶ ନିବାସୀ କିଣାଣୀୟ ଲୋକମାନେ ଆଟବର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, ମିଶ୍ରୀୟମାନଙ୍କର ଏ ଅତି ଦାରୁଣ ଶୋକ, ତେଣୁକରି ଜର୍ଦ୍ଦନ ପାରସ୍ଥ ସେହି ସ୍ଥାନ ଆବେଲ ମିଶର ଅର୍ଥାତ୍ ମିଶ୍ରୀୟମାନଙ୍କର ଶୋକ ନାମରେ ବିଖ୍ୟାତ ହେଲା। ଅନନ୍ତର ଯାକୁବ ଆପଣା ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ତାଙ୍କ ପ୍ରତି ତଦନୁସାରେ କଲେ, ଅର୍ଥାତ୍ ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରର ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ। ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହେତିୟ ଇଫ୍ରୋନ୍ଠାରୁ ଅବ୍ରାହମଙ୍କ ଦ୍ୱାରା କ୍ରୀତ ହୋଇଥିଲା। ଯୋସେଫ ଆପଣା ପିତାଙ୍କୁ କବର ଦେଲା ଉତ୍ତାରେ ସେ ଓ ତାଙ୍କର ଭ୍ରାତୃଗଣ ପ୍ରଭୃତି ଯେତେ ଲୋକ ତାଙ୍କ ପିତାଙ୍କର କବର ଦେବାକୁ ତାଙ୍କ ସଙ୍ଗେ ଯାଇଥିଲେ, ସମସ୍ତେ ମିଶରକୁ ପ୍ରତ୍ୟାଗମନ କଲେ। ଆଉ ଆପଣାମାନଙ୍କର ପିତା ମରିଅଛନ୍ତି, ଏହା ଦେଖି ଯୋସେଫଙ୍କର ଭାଇମାନେ କହିଲେ, କେଜାଣି ଯୋସେଫ ଆମମାନଙ୍କୁ ଘୃଣା କରିବ, ପୁଣି ଆମ୍ଭେମାନେ ତାହାର ଯେ ସକଳ ମନ୍ଦ କରିଅଛୁ ତହିଁର ସମ୍ପୂର୍ଣ୍ଣ ପ୍ରତିଫଳ ଆମ୍ଭମାନଙ୍କୁ ଦେବ। ଏହେତୁ ସେମାନେ ଯୋସେଫଙ୍କ ନିକଟକୁ ଏହି କଥା କହି ପଠାଇଲେ, ତୁମ୍ଭ ପିତା ମୃତ୍ୟୁ ପୂର୍ବରେ ଆମ୍ଭମାନଙ୍କୁ ଏହା କହିଥିଲେ, ତୁମ୍ଭେମାନେ ଯୋସେଫକୁ ଏହି କଥା କହିବ, ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି, ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ। ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର। ସେମାନେ ଏହି କଥା କହିବା ବେଳେ ଯୋସେଫ କାନ୍ଦିବାକୁ ଲାଗିଲେ। ଅନନ୍ତର ତାଙ୍କର ଭାଇମାନେ ତାଙ୍କ ଆଗକୁ ଯାଇ ପ୍ରଣାମ କରି କହିଲେ, ଦେଖ ଆମ୍ଭେମାନେ ତୁମ୍ଭର ଦାସ। ତହିଁରେ ଯୋସେଫ ସେମାନଙ୍କୁ କହିଲେ, ତୁମେମାନେ କିଛି ଭୟ କର ନାହିଁ, ମୁଁ କ'ଣ ପରମେଶ୍ୱରଙ୍କର ପ୍ରତିନିଧି? ତୁମ୍ଭେମାନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ। ଏବେ ଯେପରି ଦେଖୁଅଛ ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା। ଏଣୁକରି ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି। ଏହି ପ୍ରକାରେ ଚିତ୍ତ ପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ। ଅନନ୍ତର ଯୋସେଫ ଓ ତାଙ୍କର ପିତୃ ପରିବାର ମିଶରରେ ବାସ କରି ରହିଲେ। ଯୋସେଫ 110 ବର୍ଷ ଜୀବତ ରହିଲେ। ଯୋସେଫ ଇଫ୍ରାଇମ୍ର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନ ସନ୍ତତି ଦେଖିଲେ। ପୁଣି ଯୋସେଫ ମନସିର ମାଖିର ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ। ଅନନ୍ତର ଯୋସେଫ ଭାଇମାନଙ୍କୁ କହିଲେ, ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ। ପୁଣି ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରାହମ, ଇସହାକ ଓ ଯାକୋବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ। ଆହୁରି ଯୋସେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ। ଏହି ପ୍ରକାରେ ଯୋସେଫ 110 ବର୍ଷ ବୟସରେ ମଲେ। ତହିଁରେ ସେମାନେ ତାଙ୍କର ଶବକୁ ପୁତିଘ୍ନ ଦ୍ରବ୍ୟାକ୍ତ କରି ମିଶର ଦେଶରେ ଏକ ସିନ୍ଧୁକ ମଧ୍ୟରେ ରଖିଲେ।